ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ପାଞ୍ଚ। ଏହି ରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ସଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ସଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟ ସବୁ ଅର୍ଥାତ୍ ରୂପା ଓ ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ। ତେଣୁ ସଲୋମନ ଦାଉଦ ନଗର ସିଓନରୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବା ପାଇଁ ଇସ୍ରାଏଲ୍ର ପ୍ରାଚୀନ ବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ ଇସ୍ରାଏଲ୍ ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଜିରୁସାଲମରେ ଏକତ୍ର କଲେ। ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ୍ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ। ପୁଣି ଇସ୍ରାଏଲ୍ର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ ଲେବୀୟମାନେ ସିନ୍ଦୁକ ଉଠାଇଲେ। ପୁଣି ସେମାନେ ସିନ୍ଦୁକ ଓ ସମାଗମ ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ। ଲେବୀୟ ଯାଜକମାନେ ତାହା ସବୁ ଆଣିଲେ ଆଉ ସଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲ୍ର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ମେଷ ଓ ଗୋରୁ ବଳିଦାନ କଲେ। ବାହୁଲ୍ୟ ପ୍ରଯୁକ୍ତ ତାହା ସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା। ତେଣୁ ଯାଜକମାନେ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ତହିଁର ସ୍ଥାନକୁ ଅର୍ଥାତ୍ ଗୃହର ଗର୍ଭାଗାର ମହାପବିତ୍ର ସ୍ଥାନ କିରୁବଦ୍ୱୟର ପକ୍ଷ ତଳକୁ ଆଣିଲେ। ସେହି କିରୁବମାନେ ସିନ୍ଦୁକ ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୁବମାନେ ଉର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗି ଆଚ୍ଛାଦନ କଲେ। ପୁଣି ସେହି ସାଙ୍ଗି ଏତେ ଲମ୍ବ ଥିଲା ଯେ ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା, ମାତ୍ର ବାହାରକୁ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି। ଇସ୍ରାଏଲ୍ ସନ୍ତାନଗଣ ମିଶ୍ର ଦେଶରୁ ବାହାର ହୋଇ ଆସିବାବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୂଷା ହୋରେବ୍ ନିକଟରେ ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ ତଦ୍ଭିନ ତହିଁରେ ଆଉ କିଛି ନଥିଲା। ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣାପଣା ପାଳିର କର୍ମ କରୁନଥିଲେ। ମଧ୍ୟ ଲେବୀୟ ଗାୟକ ସମସ୍ତେ ଅର୍ଥାତ୍ ଆସଫ୍, ହେମନ୍, ଜିଦୁଥୁନ୍ ଓ ସେମାନଙ୍କ ପୁତ୍ର ଓ ଭ୍ରାତୃଗଣ କ୍ଷୋମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦୀର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୁରିବାଦକ 120 ଜଣ ଯାଜକ ଥିଲେ। ତେଣୁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ ସେହି ତୁରିବାଦକ ଓ ଗାୟକ ସମସ୍ତେ ଏକ ସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ। ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ, ଏହା ବୋଲି ସେମାନେ ତୁରି ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚେଶ୍ୱରରେ ତାହାଙ୍କର ପ୍ରଶଂସା ଧ୍ୱନି କରନ୍ତେ। ସେହି ଗୃହ ଅର୍ଥାତ୍ ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏ ରୂପ ପରିପୂର୍ଣ୍ଣ ହେଲା ଯେ ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା।